ആകാശവാണി. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଦେଶରେ ପରବର୍ତ୍ତୀ ସରକାର ଗଢ଼ିବା ଦିଗରେ ଅଗ୍ରସର. ଓଡ଼ିଶାରେ 21 ଲୋକସଭା ଆସନରୁ 19 ବିଜେପି ଆଗେଇ ଥିବାବେଳେ 147 ବିଧାନସଭା ଆସନରୁ 80 ଆଗୁଆ ରହିଛି. ଆନ୍ଧ୍ରପ୍ରଦେଶରେ ଟିଡିପି ବହୁମତ ଆଡ଼କୁ ଅଗ୍ରସର ହେଉଛି ଏବଂ ଭୋଟ୍ ଗଣତି ଫଳାଫଳକୁ ନେଇ ଷ୍ଟକ୍ ବଜାରରେ ଅସ୍ଥିରତା. ଦେଶରେ 18 ଲୋକସଭା ନିର୍ବାଚନରେ ଏନ୍ଡିଏ ବହୁମତ ସହ ପୁଣି ଥରେ ସରକାର ଗଠନ କରିବାକୁ ଅଗ୍ରସର ହେଉଛି. ମତଗଣନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏନ୍ଡିଏ ବର୍ତ୍ତମାନ ସୁଦ୍ଧା 291 ଆସନରେ ଆଗରେ ରହିଛି, କେବଳ ବିଜେପି 240 ଆସନରେ ଆଗରେ ରହିଛି. ସେହିଭଳି ଇଣ୍ଡ ମେଣ୍ଟ 233 ଆସନରେ ଆଗରେ ଥିବାବେଳେ କଂଗ୍ରେସ 99 ଆସନରେ ଆଗରେ ରହିଛି. ଭାରତୀୟ ଜନତା ପାର୍ଟି 69 ଆସନ ଜିତିସାରିଥିବାବେଳେ 171 ଆସନରେ ଆଗୁଆ ରହିଛି. ଏହା ପଛକୁ କଂଗ୍ରେସ ପାର୍ଟି 32 ଆସନ ଜିତିସାରିଥିବାବେଳେ 66 ଆସନରେ ଆଗରେ ରହିଛି. ସମାଜବାଦୀ ପାର୍ଟି ଗୋଟିଏ ଆସନ ଜିତିସାରିଥିବାବେଳେ 36 ଆସନରେ ଆଗୁଆ ରହିଛି. ତୃଣମୂଳ କଂଗ୍ରେସ ଦଳ 2 ଜିତିଥିବାବେଳେ 28 ଆଗୁଆ ରହିଛି. ଡିଏମ୍କେ 22 ଆସନରେ ଆଗରେ ରହିଛି. ତେଲୁଗୁଦେଶମ ପାର୍ଟି ଗୋଟିଏ ଆସନ ଜିତିଥିବାବେଳେ 15 ଆସନରେ ଆଗରେ ରହିଛି. ଜନତା ଦଳ ୟୁନାଇଟେଡ୍ 12 ଆସନରେ ଆଗୁଆ ରହିଛି. ଉଦ୍ଧବ ଠାକରେଙ୍କ ଶିବସେନା ଦଳ ଗୋଟିଏ ଆସନ ଜିତିସାରିଥିବାବେଳେ 9 ଆଗୁଆ ରହିଛି. ଉତ୍ତରପ୍ରଦେଶରେ ମୋଟ 80 ଆସନ ମଧ୍ୟରୁ ବିଜେପି 5 ଜିତିସାରିଥିବାବେଳେ 28 ଆଗୁଆ ରହିଛି. ସମାଜବାଦୀ ପାର୍ଟି ଗୋଟିଏ ଜିତିସାରିଥିବାବେଳେ 36 ଆଗୁଆ ରହିଛି. କଂଗ୍ରେସ ଦଳ ଗୋଟିଏ ଜିତିସାରିଥିବାବେଳେ 5 ଆଗୁଆ ରହିଛି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଜିତିସାରିଥିବାବେଳେ 3 ଆଗରେ ରହିଛନ୍ତି. ମହାରାଷ୍ଟ୍ରରେ ମୋଟ 48 ଆସନ ମଧ୍ୟରୁ ବିଜେପି 11 ଆସନରେ ଆଗରେ ରହିଛି. ସେହିପରି କଂଗ୍ରେସ ଗୋଟିଏ ଆସନ ଜିତିସାରିଥିବାବେଳେ 11 ଆସନରେ ଆଗରେ ରହିଛି. ଉଦ୍ଧବ ଠାକରେଙ୍କ ଶିବସେନା ଦଳ ଗୋଟିଏ ଆସନରେ ବିଜୟ ହାସଲ କରିଥିବାବେଳେ 8 ଆଗରେ ରହିଛି. ଶରଦ ପାୱାରଙ୍କ ଏନ୍ସିପି ଦଳ 7 ଆସନରେ ଆଗୁଆ ରହିଛି. ବିଜେପି ନେତା ନୀତିନ ଗଡ଼କରୀ, ପୀୟୁଷ ଗୋୟଲ ନିଜ ନିଜ ଆସନରେ ବିପୁଳ ଭୋଟ୍ରେ ଆଗରେ ରହିଛନ୍ତି. ପଶ୍ଚିମବଙ୍ଗରେ ମୋଟ 42 ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ 2 ଆସନ ଜିତିସାରିଥିବାବେଳେ 27 ଆଗୁଆ ରହିଛି. ବିଜେପି 12 ଓ କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛନ୍ତି। ମଧ୍ୟପ୍ରଦେଶରେ ମୋଟ 29 ଆସନ ମଧ୍ୟରୁ ବିଜେପି 13 ଜିତିସାରିଥିବାବେଳେ 16 ଆଗୁଆ ରହିଛି। ଗୁଜରାଟରେ 26 ଲୋକସଭା ଆସନ ମଧ୍ୟରୁ ବିଜେପି 18 ଜିତିସାରିଥିବାବେଳେ 7 ଆଗୁଆ ରହିଛି। କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି। ଆନ୍ଧ୍ରପ୍ରଦେଶରେ ସମସ୍ତ 25 ଲୋକସଭା ଆସନ ମଧ୍ୟରୁ ଗୋଟିଏ ଆସନରେ ତେଲୁଗୁଦେଶମ ପାର୍ଟି ଜିତିଥିବାବେଳେ 15 ଆଗୁଆ ରହିଛି। ସେହିଭଳି ବିଜେପି 2 ଜିତିସାରିଥିବାବେଳେ 1 ଆସନରେ ଆଗୁଆ ରହିଛି। ୱାଇଏସ୍ଆର୍ କଂଗ୍ରେସ ପାର୍ଟି 4 ଆସନରେ ଏବଂ ଜେଏମ୍ପି 2 ଆସନରେ ଆଗୁଆ ରହିଛି। ତେଲେଙ୍ଗାନାର 17 ଲୋକସଭା ଆସନ ମଧ୍ୟରୁ ବିଜେପି 3 ଆସନ ଜିତିସାରିଥିବାବେଳେ 5 ଆଗୁଆ ରହିଛି। ସେହିଭଳି କଂଗ୍ରେସ ଗୋଟିଏ ଆସନ ଜିତିସାରିଥିବାବେଳେ 7 ଆଗୁଆ ରହିଛି। ଏଆଇଏମ୍ଆଇଏମ୍ ଦଳ ଗୋଟିଏ ଆସନରେ ଆଗୁଆ ରହିଛି। କର୍ଣ୍ଣାଟକର 28 ଆସନ ମଧ୍ୟରୁ ବିଜେପି 15 ଓ ଜେଡିଏସ୍ 2 ଆସନ ଜିତିସାରିଥିବାବେଳେ କଂଗ୍ରେସ 8 ଆସନ ଜିତିସାରିଛି ଓ 1 ଆସନରେ ଆଗରେ ରହିଛି। ରାଜସ୍ଥାନର 25 ଆସନ ମଧ୍ୟରୁ ବିଜେପି 12 ଜିତିସାରିଥିବାବେଳେ 2 ଆଗୁଆ ରହିଛି। କଂଗ୍ରେସ ଦଳ 7 ଜିତିସାରିଥିବାବେଳେ 1 ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ 3 ଆସନ ଜିତିସାରିଛନ୍ତି। ବିହାରର 40 ଆସନ ମଧ୍ୟରୁ ବିଜେପି 3 ଆସନ ଜିତିସାରିଥିବାବେଳେ 9 ଆଗୁଆ ରହିଛି। ୟୁନାଇଟେଡ୍ ଜନତା ଦଳ 12, ଲୋକ ଜନଶକ୍ତି ପାର୍ଟି 5, ରାଷ୍ଟ୍ରୀୟ ଜନତା ଦଳ 4, ଜାତୀୟ କଂଗ୍ରେସ 3, କମ୍ୟୁନିଷ୍ଟ ପାର୍ଟି 2 ଓ ସ୍ୱାଧୀନ ପ୍ରାର୍ଥୀ 1 ଆସନରେ ଆଗରେ ରହିଛନ୍ତି। ତାମିଲନାଡୁରେ 39 ଆସନ ମଧ୍ୟରୁ ଡିଏମ୍କେ 22, କଂଗ୍ରେସ ଦଳ 9 ଓ ଅନ୍ୟାନ୍ୟ ଦଳ 8 ଆସନରେ ଆଗୁଆ ରହିଛନ୍ତି। ପଞ୍ଜାବରେ 13 ଆସନ ମଧ୍ୟରୁ କଂଗ୍ରେସ 5 ଆସନ ଜିତିସାରିଥିବାବେଳେ 2 ଆଗରେ ରହିଛି। ଆମ୍ ଆଦମୀ ପାର୍ଟି 1 ଆସନ ଜିତିସାରିଥିବାବେଳେ 2 ଆଗରେ ରହିଛି। ଶିରୋମଣି ଅକାଳୀ ଦଳ ଜଣେ ପ୍ରାର୍ଥୀ ଓ 2 ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିଛନ୍ତି। କେରଳରେ 20 ଆସନ ମଧ୍ୟରୁ ଜାତୀୟ କଂଗ୍ରେସ 9 ଆସନ ଜିତିସାରିଥିବାବେଳେ 5 ଆଗରେ ରହିଛି। ସିପିଆଇଏମ୍, ଭାରତୀୟ ଜନତା ପାର୍ଟି, ଆର୍ଏସ୍ପି, କେରଳ କଂଗ୍ରେସ ଦଳ ଗୋଟିଏ ଲେଖାଏଁ ଆସନରେ ଆଗରେ ରହିଛନ୍ତି। ଆଇୟୁଏମ୍ଏଲ୍ ଦଳ ଦୁଇଟି ଆସନରେ ଆଗରେ ରହିଛି। ଆସାମରେ ମୋଟ 14 ଆସନ ମଧ୍ୟରୁ ବିଜେପି 9ଟିରେ, କଂଗ୍ରେସ ଦଳ 3ଟିରେ ଓ ଅନ୍ୟାନ୍ୟ ଦଳ 2ଟି ଆସନରେ ଆଗୁଆ ରହିଛନ୍ତି। ଝାଡ଼ଖଣ୍ଡରେ ମୋଟ 14 ଆସନ ମଧ୍ୟରୁ ବିଜେପି 8ଟି ଆସନରେ, କଂଗ୍ରେସ 2ଟି ଆସନରେ, ଜେଏମ୍ଏମ୍ 3ଟି ଆସନରେ ଓ ଏଜେଏସ୍ୟୁପି ଗୋଟିଏ ଆସନରେ ଆଗରେ ରହିଛନ୍ତି। ହରିୟାଣାରେ ମୋଟ 10 ଆସନରୁ କଂଗ୍ରେସ ଗୋଟିଏ ଆସନ ଜିତି ସାରିଥିବା ବେଳେ 4ଟିରେ ଆଗୁଆ ରହିଛି, ବିଜେପି 5ଟି ଆସନରେ ଆଗୁଆ ରହିଛି। ଛତିଶଗଡ଼ରେ 11ଟି ଆସନ ମଧ୍ୟରୁ 10ଟିରେ ବିଜେପି ଓ ଗୋଟିଏ ଆସନରେ କଂଗ୍ରେସ ଦଳ ଆଗରେ ରହିଛି। ଦିଲ୍ଲୀରେ ସମସ୍ତ 7ଯାକ ଆସନରେ ବିଜେପି ଆଗରେ ରହିଛି। ଉତ୍ତରାଖଣ୍ଡରେ ମୋଟ 5 ଆସନରୁ ଗୋଟିଏ ଆସନ ବିଜେପି ଜିତି ସାରିଥିବା ବେଳେ ଆଉ 4ଟି ଆସନରେ ଆଗୁଆ ଅଛି। ହିମାଚଳ ପ୍ରଦେଶରେ ମୋଟ 4ଟି ଆସନ ମଧ୍ୟରୁ ବିଜେପି 3ଟି ଆସନରେ ଜିତି ସାରିଥିବା ବେଳେ ଗୋଟିଏ ଆସନରେ ଆଗରେ ରହିଛି। ତ୍ରିପୁରାରେ ମୋଟ 2ଟି ଆସନରୁ ବିଜେପି ଜିତି ନେଇଛି। ମଣିପୁରରେ ଥିବା 2ଟି ଆସନରେ କଂଗ୍ରେସ ଆଗରେ ରହିଛି। ପୁଡୁଚେରୀର ଏକମାତ୍ର ଲୋକସଭା ଆସନରେ କଂଗ୍ରେସ ଆଗରେ ରହିଛି। ଜିତିସାରିଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗାନ୍ଧୀନଗରରୁ ଅମିତ ଶାହା, ମିରଟରୁ ଅରୁଣ ଗୋଭିଲ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କଟକରୁ ଭର୍ତ୍ତୃହରି ମହତାବ, ମୁମ୍ବାଇରୁ ପୀୟୁଷ ଗୋଏଲ, ୱାଇନାଡ୍ରୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଉତ୍ତରପ୍ରଦେଶର କନୌଜରୁ ଅଖିଳେଶ ଯାଦବ ଅଛନ୍ତି। ଓଡ଼ିଶାର 21 ଲୋକସଭା ଆସନ ମଧ୍ୟରୁ 19 ଆସନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ସମ୍ବଲପୁର ଆସନରୁ ବିଜେପିର ଧର୍ମେନ୍ଦ୍ର ପ୍ରଧାନ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଣବ ପ୍ରକାଶ ଦାସଙ୍କଠାରୁ ବିଜୟୀ ହୋଇଛନ୍ତି। ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପିର ଜୁଏଲ ଓରାମ 1,30,000 ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି। ସେହିଭଳି ବରଗଡ଼ ଲୋକସଭା ଆସନରୁ ପ୍ରଦୀପ ପୁରୋହିତ 2,32,000 ଅଧିକ ଭୋଟ୍ରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହୋଇଛନ୍ତି। କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗୁଆ ଅଛନ୍ତି। ସେହିଭଳି ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ ଆଗୁଆ ଅଛନ୍ତି। ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ବିଜେପି ଏପର୍ଯ୍ୟନ୍ତ 80 ସିଟ୍ରେ ଆଗୁଆ ରହିଥିବା ବେଳେ ବିଜେଡ଼ି 49 ଆସନରେ ଆଗୁଆ ରହିଛି। ସେହିଭଳି କଂଗ୍ରେସ 14 ସିଟ୍ରେ ଆଗୁଆ ରହିଛି। ବିଜେଡ଼ିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନରୁ ଆଗୁଆ ରହିଥିବା ବେଳେ କଣ୍ଟାବାଞ୍ଜିରୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଲକ୍ଷ୍ମଣ ବାଗ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର 175 ବିଧାନସଭା ଆସନ ମଧ୍ୟରୁ ତେଲୁଗୁଦେଶମ ପାର୍ଟି 71 ଆସନରେ ବିଜୟ ଲାଭ କରିଛି। ଅନ୍ୟ 64 ଆସନରେ ଆଗୁଆ ରହିଛି। ସେହିଭଳି ଜନସେବା ପାର୍ଟି 13 ଆସନରେ ବିଜୟ ଲାଭ କରିଥିବା ବେଳେ 8 ଆସନରେ ଆଗୁଆ ଅଛି। ବିଜେପି 5 ଆସନ ଜିତିଥିବା ବେଳେ 3 ଆସନରେ ଆଗୁଆ ଅଛି। ୱାଇଏସ୍ଆର୍ କଂଗ୍ରେସ 3 ଆସନରେ ବିଜୟ ଲାଭ କରିଥିବା ବେଳେ 8 ଆସନରେ ଆଗୁଆ ରହିଛି। ଭୋଟ୍ ଗଣତି ଫଳାଫଳ ମିଳିବା ପରେ ଷ୍ଟକ୍ ବଜାର 4,000 ଅଧିକ ପଏଣ୍ଟ ତଳକୁ ଖସିଛି। ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇବା ପରେ ଗତକାଲି ଷ୍ଟକ୍ ବଜାରରେ 2,500 ପଏଣ୍ଟ ଅଭିବୃଦ୍ଧି ଘଟିଥିଲା। ତେବେ ଆଜି ସକାଳେ ଭୋଟ୍ ଗଣତି ଫଳାଫଳକୁ ନେଇ ଷ୍ଟକ୍ ବଜାରରେ ଅସ୍ଥିରତା ଦେଖାଦେଇଛି। ଗତକାଲି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ 76,468 ପଏଣ୍ଟରେ ବନ୍ଦ ହୋଇଥିବାବେଳେ ଆଜି 5,000 ଅଧିକ ପଏଣ୍ଟ ହ୍ରାସ ପାଇଥିଲା। ଆଜି ଷ୍ଟକ୍ ବଜାର 4,399 ପଏଣ୍ଟରେ ବନ୍ଦ ହୋଇଛି। କୋଭିଡ୍ ମହାମାରୀ ପରେ ଗୋଟିଏ ଦିନରେ ଷ୍ଟକ୍ ବଜାରରେ ଏହା ସର୍ବାଧିକ ହ୍ରାସ ବୋଲି ଜଣାପଡ଼ିଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଦେଶରେ ପରବର୍ତ୍ତୀ ସରକାର ଗଢ଼ିବା ଦିଗରେ ଅଗ୍ରସର। ଓଡ଼ିଶାରେ 21 ଲୋକସଭା ଆସନରୁ 19 ବିଜେପି ଆଗେଇଥିବା ବେଳେ 147 ବିଧାନସଭା ଆସନରୁ 80 ଆଗୁଆ ରହିଛି। ଆନ୍ଧ୍ରପ୍ରଦେଶରେ ଟିଡିପି ବହୁମତ ଆଡ଼କୁ ଅଗ୍ରସର ହେଉଛି ଏବଂ ଭୋଟ୍ ଗଣତି ଫଳାଫଳକୁ ନେଇ ଷ୍ଟକ୍ ବଜାରରେ ଅସ୍ଥିରତା।